ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆସିଥାଏ ପ୍ରାକୃତିକ ବିପର୍ଯ୍ୟୟ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆସିଥାଏ ପ୍ରାକୃତିକ ବିପର୍ଯ୍ୟୟ। ଜୀବନହାନି ହେବା ସହ ଜୀବିକାର ମଧ୍ୟ ହୁଏ ବିପର୍ଯ୍ୟୟ। ଜୀବନହାନି ହେବା ସହ ଜୀବିକାର ମଧ୍ୟ ହୁଏ ବିପର୍ଯ୍ୟୟ। ବହୁଳ ମାତ୍ରାରେ ପ୍ଲାଷ୍ଟିକର ବ୍ୟବହାର ବିପଦକୁ ଡାକି ଆଣେ, ଆମେ ଖୋଜିବା ତା ପ୍ରତିକାର। ଆରେ ବହୁଳ ମାତ୍ରାରେ ପ୍ଲାଷ୍ଟିକର ବ୍ୟବହାର ବିପଦକୁ ଡାକି ଆଣେ, ଆମେ ଖୋଜିବା ତା ପ୍ରତିକାର। ପ୍ଲାଷ୍ଟିକ ବଦଳେ ପେପର ବ୍ୟବହାର କରିବା, ନିଜ ସାହିର ଭବିଷ୍ୟ ଉଜ୍ଜଳ ରଖିବା। ପ୍ଲାଷ୍ଟିକ ବଦଳେ ପେପର ବ୍ୟବହାର କରିବା, ନିଜ ସାହିର ଭବିଷ୍ୟ ଉଜ୍ଜଳ ରଖିବା। ପ୍ଲାଷ୍ଟିକକୁ ଦୂରେଇ କରିବା ପରିବର୍ତ୍ତନ, ଆମେ ହୋଇପାରିବା ଉଦାହରଣ। ପ୍ଲାଷ୍ଟିକକୁ ଦୂରେଇ କରିବା ପରିବର୍ତ୍ତନ, ଆମେ ହୋଇପାରିବା ଉଦାହରଣ। ଅକାରଣେ ବିପଦକୁ ଟାଳିପାରିବା, ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା। ଅକାରଣେ ବିପଦକୁ ଟାଳିପାରିବା, ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା।